ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆବର୍ଷରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି। ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ସମୟସୀମାକୁ ଆସନ୍ତା ଜାନୁଆରୀ ମାସ ଶେଷ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଶହୀଦ ମାଧବ ସିଂଙ୍କୁ ତାଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଇଲେ ଶ୍ରଦ୍ଧାଞ୍ଜଳି। ଆସନ୍ତା 5 ତାରିଖରୁ ରାଜ୍ୟ ସରକାର ମାଧବ ସିଂ ହାତ ଖର୍ଚ୍ଚ ଯୋଜନାରେ କରିବେ ଶୁଭାରମ୍ଭ ଏବଂ ରାଜ୍ୟରେ ଆସନ୍ତାକାଲିଠାରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ। 2024 ମସିହାକୁ ବିଦାୟ ଦେବା ସହ ଇଂରାଜୀ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଶ୍ରୀଜୀଉମାନଙ୍କର ନୀତିକାନ୍ତି ଏବଂ ଶୃଙ୍ଖଳିତ ଦର୍ଶନ ସହିତ ଟ୍ରାଫିକ୍ ପରିଚାଳନା ନେଇ ଆଲୋଚନା ହୋଇଛି। ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଦର୍ଶନକୁ ସୁଗମ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ନୀତିକାନ୍ତି ଆଜି ରାତି 10:30 ସୁଦ୍ଧା ସମ୍ପନ୍ନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜି ମଧ୍ୟରାତ୍ରି 12:00 ମନ୍ଦିର ଖୋଲାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ସମୟସୀମାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା ଜାନୁଆରୀ ମାସ 31 ସୁଦ୍ଧା ମାଣ୍ଡିଆ ବିକିବା ପାଇଁ ଚାଷୀମାନେ ନାମ ପଞ୍ଜିକରଣ କରିପାରିବେ। କୃଷକ ଓଡ଼ିଶା ପୋର୍ଟାଲରେ ଚାଷୀମାନେ ନାମ ପଞ୍ଜିକରଣ କରିବା ପାଇଁ କୁହାଯାଇଛି। ଭାଗଚାଷୀ ଏବଂ ଜଙ୍ଗଲ ଜମିରେ ଚାଷ କରୁଥିବା ଚାଷୀମାନେ ମଧ୍ୟ ମାଣ୍ଡିଆ ବିକିବା ପାଇଁ ପଞ୍ଜିକରଣ କରିପାରିବେ। ପଞ୍ଜିକରଣର ତାରିଖ ଶେଷ ହେବା ପରେ ତ୍ରୁଟିଶୂନ୍ୟ ଚାଷୀ ତାଲିକା ପ୍ରକାଶ ପାଇବ। ଆସନ୍ତାକାଲିଠାରୁ ଚଳିତ ବର୍ଷର ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀମାନେ ନାମ ପଞ୍ଜିକରଣ କରିପାରିବେ। ଆଧାର କାର୍ଡ ଏବଂ ଆଧାର କାର୍ଡ ସହିତ ଯୋଡ଼ି ହୋଇଥିବା ମୋବାଇଲ ନମ୍ବର, ଆଧାର ନମ୍ବର ସହିତ ଯୋଡ଼ି ହୋଇଥିବା ବ୍ୟାଙ୍କ ଖାତାର ତଥ୍ୟ ପଞ୍ଜିକରଣ ପାଇଁ ଆବଶ୍ୟକତା ରହିଛି। ଏହା ବ୍ୟତୀତ ଭାଗଚାଷୀଙ୍କ କ୍ଷେତ୍ରରେ ସ୍ୱୀକୃତିପତ୍ରର ମଧ୍ୟ ଆବଶ୍ୟକତା ରହିଛି। 2025 ମସିହାର ଆଗମନକୁ ନେଇ ରାଜ୍ୟର ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡ଼େ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମୟର ଏହି ସନ୍ଧି ମୁହୂର୍ତ୍ତରେ ଅତୀତର ସ୍କୃତିକୁ ନେଇ 2024 ବିଦାୟ ନେଉଛି। ବର୍ଷଟି ଯେତେ ଚଳଚଞ୍ଚଳ ବିଦାୟ ନେବାକୁ ଯାଉଛି, ଓଡ଼ିଶା ପାଇଁ ସେତିକି ପରିମାଣର ସମ୍ଭାବନା ମଧ୍ୟ ସୃଷ୍ଟି କରୁଛି। ନୂତନ ସମ୍ଭାବନାର ବର୍ଷ 2025କୁ ସ୍ୱାଗତ କରି ବିଦାୟୀ ବର୍ଷକୁ ସ୍ମରଣୀୟ କରିବା ପାଇଁ ରାଜ୍ୟରେ ଘଟିଥିବା ଘଟଣାବହୁଳ ସମ୍ବନ୍ଧରେ ସମ୍ୟକ ସୂଚନା।
ଅନେକ ଦୃଷ୍ଟିରୁ 2024 ମସିହା ଓଡ଼ିଶା ଅର୍ଥନୀତି ପାଇଁ ଅନେକ ସ୍ୱପ୍ନ ଓ ସମ୍ଭାବନା ଆଣିଛି। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଶିଳ୍ପ ପ୍ରତିଷ୍ଠା ନେଇ ନୂତନ ଆଶା ସଞ୍ଚାର ହୋଇଛି। ଓଡ଼ିଶାରେ ଟାଟା ଷ୍ଟିଲ୍ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅନୁଗୁଳ କାରଖାନା ସମ୍ପ୍ରସାରଣ, ଆଦାନୀ ଗ୍ରୁପ୍ର ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ନେଇ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଏହି କ୍ରମରେ 2024 ଗୋପାଳପୁର ବନ୍ଦର ମାଲିକାନା ବଦଳିବା ସହ ଗୌତମ ଆଦାନୀ ନୂଆ ମାଲିକ ହୋଇ 95% ଅଂଶଧନ କ୍ରୟ କରିଛନ୍ତି। ସେହିପରି କେନ୍ଦ୍ରାପଡ଼ାରେ ବିଶ୍ୱର ପ୍ରମୁଖ ଇସ୍ପାତ କମ୍ପାନୀ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପାଇଁ ସରକାର ଜମି ଅଧିଗ୍ରହଣ ଆରମ୍ଭ କରିଛନ୍ତି। ଖଣିଜ ପଦାର୍ଥ ଥିବା ଅଞ୍ଚଳ ଉପରେ ଟିକସ ଲଗାଇବାର ଅଧିକାର ରାଜ୍ୟମାନଙ୍କର ରହିଥିବା ସୁପ୍ରିମକୋର୍ଟ ରାୟ ଦେବା ପରେ ଓଡ଼ିଶାକୁ ଏ ବାବଦରେ 100 କୋଟି ଟଙ୍କା ମିଳିବାର ସମ୍ଭାବନା ରହିଛି। କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି ଓ ବୌଦ୍ଧ ଆଦି ଜିଲ୍ଲାରେ ସୁନାଖଣି ଠାବ ସହ ରାଜ୍ୟର ଅର୍ଥନୀତିରେ ନୂତନ ସମ୍ଭାବନା ଯୋଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ପ୍ରତି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସହ ସୁନାବେଡ଼ାର ହାଲ୍ରେ ସୁ-30 ବିମାନର ଇଞ୍ଜିନ୍ ଉତ୍ପାଦନ ନିଷ୍ପତ୍ତି ହୋଇଛି। ଓଡ଼ିଶା ଅର୍ଥନୀତି 2024 ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହା $100 ବିଲିୟନ ଅର୍ଥନୀତିରେ ପରିଣତ ହୋଇଛି। 2036 ସୁଦ୍ଧା $500 ବିଲିୟନ ଓ 2047 ସୁଦ୍ଧା ବିକଶିତ ଭାରତ ଭଳି ବିକଶିତ ଓଡ଼ିଶା ଗଠନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ସର୍ବଭାରତୀୟ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ଆୟୋଜନ କରି ଓଡ଼ିଶାର ରାଜଧାନୀ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ ସମସ୍ତ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଏବଂ ଅଧିକାରୀମାନେ ଯୋଗଦେଇ ଦେଶର ସୁରକ୍ଷା, ସାଇବର ଠକେଇ, ଆତଙ୍କବାଦ ଦମନ, ଅପରାଧ ଓ ଉପକୂଳ ସୁରକ୍ଷା ସମ୍ପର୍କରେ ବୈଠକରେ ଆଲୋଚନା କରିଥିଲେ। କଟକ ଆକାଶବାଣୀ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସତ୍ୟରଞ୍ଜନ ମହାପାତ୍ର।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଭାରତର ଇତିହାସରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବରଗଡ଼ ଜିଲ୍ଲାର ଘେଞ୍ଚ ଜମିଦାର ଶହୀଦ ମାଧବ ସିଂଙ୍କର ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବୀର ସୁରେନ୍ଦ୍ର ସାଏଙ୍କର ପ୍ରେରଣାରେ ଇଂରେଜମାନଙ୍କ ରାଜସ୍ୱ ଆଦାୟ ନୀତିକୁ ବିରୋଧ କରି ମାଧବ ସିଂ ତତ୍କାଳୀନ ସରକାରଙ୍କ ରୋଷର ଶିକାର ହୋଇଥିଲେ। ଏକ ମିଥ୍ୟା ଅପରାଧ ଅଭିଯୋଗରେ ସମ୍ବଲପୁର ଜେଲ୍ରେ 1858 ମସିହାର ଆଜିର ଦିନରେ ମାଧବ ସିଂଙ୍କୁ ଫାଶୀ ଦିଆଯାଇଥିଲା। ମାଧବ ସିଂଙ୍କ ବ୍ୟତୀତ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ମଧ୍ୟରୁ ଦେଶ ସ୍ୱାଧୀନତା ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ସେମାନେ ହେଲେ ହଟେ ସିଂ, କୁଞ୍ଜଲ ସିଂ, ବୈରୀ ସିଂ, ଐରି ସିଂ ଏବଂ ଗୋବିନ୍ଦ ସିଂ। ଶହୀଦ ମାଧବ ସିଂଙ୍କ ବଳିଦାନକୁ ଚିରସ୍କରଣ ରଖିବା ପାଇଁ ରାଜ୍ୟ ସରକାର 1997 ମସିହାଠାରୁ ଆଜିର ଦିନକୁ ବୀରତା ଦିବସ ଭାବେ ପାଳନ କରିଆସୁଛନ୍ତି। ତାଙ୍କର ପୈତୃକ ଗ୍ରାମ ଘେସ୍ଠାରେ ଏକ ଶହୀଦ ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବା ସହିତ ତାଙ୍କ ବାସଗୃହର ରକ୍ଷଣାବେକ୍ଷଣ କରାଯାଇଛି। ବରଗଡ଼ ସହରର ଗୋଟିଏ ଛକକୁ ମାଧବ ସିଂଙ୍କ ସ୍ମୃତିରେ ବୀରଛକ ନାମରେ ନାମିତ କରାଯାଇଛି। ମାଧବ ସିଂଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆସନ୍ତା 5 ତାରିଖରେ ଶହୀଦ ମାଧବ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ଯେଉଁ ଜନଜାତି ପରିବାରର ବାର୍ଷିକ ଆୟ 250,000 ଟଙ୍କାରୁ କମ୍ ଥିବ ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ବାର୍ଷିକ 5,000 ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଦୁର୍ଘଟଣାମୁକ୍ତ ସଚେତନତା ବାର୍ତ୍ତା ନେଇ ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ। ସଡ଼କରେ ଦୁର୍ଘଟଣାକୁ ରୋକିବା ସହିତ ଟ୍ରାଫିକ୍ ନିୟମକୁ ପାଳନ କରିବା ନେଇ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ସରକାରୀ ସ୍ତର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଜିଲ୍ଲାସ୍ତରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପୁଲିସ୍ର ମିଳିତ ସହଯୋଗରେ ବିଭିନ୍ନ ସଚେତନତାମୂଳକ ସଡ଼କ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁର୍ଘଟଣା ଏଡ଼ାଇବା ପାଇଁ ବିଭିନ୍ନ ସ୍ଥାନରେ ସଚେତନତାମୂଳକ ବିଜ୍ଞାପନ ରାସ୍ତାକଡ଼ରେ ଲଗାଯିବା ସହିତ ଯାନବାହନ ଯାଞ୍ଚ, ରାସ୍ତାଘାଟର ଉନ୍ନତିକରଣ ଓ ମରାମତି ସମେତ ଆବଶ୍ୟକ ସ୍ଥଳେ ସ୍ପିଡ୍ ବ୍ରେକର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ଜିଲ୍ଲାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ଅନୁଷ୍ଠିତ ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଉପସ୍ଥିତ ରହି ସଡ଼କ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ଆଲୋଚନା କରିଥିଲେ। ସଡ଼କ ସୁରକ୍ଷା ସମ୍ବନ୍ଧିତ ବାର୍ତ୍ତା ଲୋକମାନଙ୍କ ଭିତରେ ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ଶୁକ୍ରବାର 3 ତାରିଖରୁ 34ତମ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ ତଥା 8ମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ବ୍ରହ୍ମପୁରସ୍ଥିତ ପ୍ରକାଶମ ହଲ୍ଠାରେ ଅନୁଷ୍ଠିତ ହେବ ବୋଲି ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ପକ୍ଷରୁ କୁହାଯାଇଛି। ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ଚାଲିବ। ମହୋତ୍ସବର ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ନାଟ୍ୟ ଅନୁଷ୍ଠାନଗୁଡ଼ିକ ମଞ୍ଚ ପକ୍ଷରୁ ନାଟକ ମଞ୍ଚସ୍ଥ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ପକ୍ଷରୁ କୁହାଯାଇଛି। ସମ୍ବଲପୁରଠାରେ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଟ୍ରାଇ ଏବଂ ସମ୍ବଲପୁର ଉପଭୋକ୍ତା ଓକିଲାତି ସଂଘ ପକ୍ଷରୁ ଆଜି ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ସାକ୍ଷରତା, ଅନ୍ଲାଇନ୍ ସେବା, ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍, ସଞ୍ଚାର ସାଥୀ ଓ ଚକ୍ଷୁ ଆପ୍ର ବ୍ୟବହାର ସମେତ ଅନେକ କେତେକ ଇଣ୍ଟରନେଟ୍ ସମ୍ବନ୍ଧୀୟ ତଥ୍ୟ ସମ୍ପର୍କରେ ବୈଠକରେ ଟ୍ରାଇ ସିଏଜି ବୋର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଗ୍ରାହକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସମ୍ବଲପୁର ସାଇବର ଥାନାର ଅଧିକାରୀ ଠକେଇରୁ କିପରି ସୁରକ୍ଷିତ ରହିବେ ସେ ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ। କର୍ମଶାଳାରେ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଏବଂ ବିଭିନ୍ନ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିରରେ ଆସନ୍ତା ମାସ 20 ତାରିଖରୁ ଧାଡ଼ି ଦର୍ଶନ ଆରମ୍ଭ ହେବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମାର୍କେଟ ଛକଠାରୁ ଧାଡ଼ି ଆରମ୍ଭ ହୋଇ ଶ୍ରୀମନ୍ଦିର ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏହି ଧାଡ଼ିର ବ୍ୟବସ୍ଥା କରାଯିବ। ଧାଡ଼ିରେ ଥିବା ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ କୁଲର ଓ ଫ୍ୟାନ୍ର ବ୍ୟବସ୍ଥା କରାଯିବ। ଭିନ୍ନକ୍ଷମ ଓ ବୟସ୍କମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ପଦକ୍ଷେପ ନିଆଯାଉଛି। ସୂଚନାଯୋଗ୍ୟ, ଧାଡ଼ି ଦର୍ଶନ ପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍ ଓବିସିସି ପକ୍ଷରୁ ନାଟମଣ୍ଡପରେ 6 ତାକିଆ କାଠ ର୍ୟାମ୍ପ ନିର୍ମାଣ କରାଯାଇଛି। ଶ୍ରୀକ୍ଷେତ୍ର ପୁରୀର ପତିତପାବନ ମନ୍ଦିରକୁ ରୂପାଛାଉଣୀ କରାଯାଉଛି। ସିଂହଦ୍ୱାର ଗୁମୁଟରେ ଥିବା ପତିତପାବନ ମନ୍ଦିରର ରୂପାଛାଉଣୀ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁମୁଟ ଦେଇ 22 ପାହାଚକୁ ଯିବାବେଳେ ଶ୍ରଦ୍ଧାଳୁମାନେ ଏହି ସୁନ୍ଦର କାରୁକାର୍ଯ୍ୟ ଦେଖିପାରିବେ। ଶ୍ରୀମନ୍ଦିର ବାହାରୁ ଯେଉଁମାନେ ପତିତପାବନଙ୍କ ଦର୍ଶନ କରୁଛନ୍ତି ସେମାନେ ମଧ୍ୟ ନୂଆବର୍ଷରୁ ରୂପାଛାଉଣୀ କାରୁକାର୍ଯ୍ୟ ଦେଖିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ବୌଦ୍ଧ ସହରର ଇଣ୍ଡୋର ଷ୍ଟାଡିୟମରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। ସୁସ୍ଥ ସମାଜ ଗଠନରେ ସାର୍ବଜନୀନ ସ୍ୱାସ୍ଥ୍ୟସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବୈଠକରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆବର୍ଷରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି। ଖରିଫ୍ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ସମୟସୀମାକୁ ଆସନ୍ତା ଜାନୁଆରୀ ମାସ ଶେଷ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଶହୀଦ ମାଧବ ସିଂଙ୍କୁ ତାଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଇଲେ ଶ୍ରଦ୍ଧାଞ୍ଜଳି। ଆସନ୍ତା 5 ତାରିଖରୁ ରାଜ୍ୟ ସରକାର ମାଧବ ସିଂ ହାତଖର୍ଚ୍ଚ ଯୋଜନାର କରିବେ ଶୁଭାରମ୍ଭ। ଏବଂ ରାଜ୍ୟରେ ଆସନ୍ତାକାଲିଠାରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।